ଜୋହନ ଏକୋଇଶ। ଏହାପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାରଜଣ ଶିଷ୍ୟଙ୍କୁ ଆଉଥରେ ଦର୍ଶନ ଦେଲେ। ସେତେବେଳେ ସେଠାରେ ସିମୋନ ପିତର, ଥୋମା ଯାହାଙ୍କର ଅନ୍ୟ ନାମ ଯମଜ, ଗାଲିଲିର କାନ୍ନା ସହର ନିବାସୀ ନିଥନିଏଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇଜଣ ଶିଷ୍ୟ ଉପସ୍ଥିତ ଥିଲେ। ସିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ବାହାରିଲି। ଅନ୍ୟ ଶିଷ୍ୟମାନେ କହିଲେ, ଆମେ ତୁମ ସଙ୍ଗରେ ଯିବୁ। ସମସ୍ତେ ଡଙ୍ଗାରେ ଚଢ଼ି ସେହି ରାତିସାରା ହ୍ରଦରେ ଜାଲ ପକାଇଲେ, କିନ୍ତୁ କିଛି ହେଲେ ଧରିପାରିଲେ ନାହିଁ। ପରଦିନ ସକାଳେ ସୂର୍ଯ୍ୟୋଦୟ ହେବାବେଳେ ଯୀଶୁ ଜଳଧାରରେ ଆସି ଠିଆ ହେଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ ପଚାରିଲେ, ପିଲାମାନେ କ'ଣ କିଛି ଧରିପାରିନ? ନା, ସେମାନେ ଉତ୍ତର ଦେଲେ। ଯୀଶୁ ସେମାନଙ୍କୁ କହିଲେ, ଡଙ୍ଗାର ଡାହାଣ ପାଖରେ ଜାଲ ପକାଅ, ନିଶ୍ଚୟ କିଛି ଧରିବ। ସେମାନେ ସେହି ପଟେ ଜାଲ ପକାଇଲେ ଏବଂ ଏଥର ଏତେ ମାଛ ପଡ଼ିଲା ଯେ ସେମାନେ ସହଜରେ ଜାଲଟିକୁ ଟାଣିପାରିଲେ ନାହିଁ। ଯୀଶୁଙ୍କ ପ୍ରିୟ ଶିଷ୍ୟ ପିତରଙ୍କୁ କହିଲେ, ଏ ନିଶ୍ଚୟ ପ୍ରଭୁ। ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ, କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ। ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶି ଦୂରରେ ନଥିଲେ, କେବଳ 200 ହାତ ଭିତରକୁ ଯାଇଥିଲେ। କୂଳରେ ପହଞ୍ଚି ସେମାନେ ଦେଖିଲେ ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେଖଣ୍ଡ ରୁଟି ରହିଛି। ଯୀଶୁ କହିଲେ, ତୁମେ ଯେଉଁ ମାଛ ଧରିଛ ସେଥିରୁ କିଛି ଆଣ। ପିତର ଫେରିଯାଇ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଆଣିଲେ। ସେଥିରେ ଥିଲା 153 ବଡ଼ ମାଛ। ଏତେ ମାଛର ଓଜନ ସତ୍ତ୍ୱେ ଜାଲ ଛିଣ୍ଡି ଯାଇନଥିଲା। ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, ଆସ ଖାଇବ। ତୁମେ କିଏ ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ। ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ। ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର। ସମସ୍ତେ ଖାଇସାରିବା ପରେ ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ଜୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ? ସିମୋନ କହିଲେ, ହଁ ପ୍ରଭୁ, ଆପଣ ଜାଣନ୍ତି ମୁଁ ଆପଣଙ୍କୁ ପ୍ରେମ କରେ। ଯୀଶୁ ତାହାଙ୍କୁ କହିଲେ, ତାହେଲେ ମୋର ମେଷ ଶାବକମାନଙ୍କୁ ଖୁଆଅ। ଯୀଶୁ ଦ୍ୱିତୀୟ ଥର ପଚାରିଲେ, ଜୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ପ୍ରେମ କର? ସିମୋନ ଉତ୍ତର ଦେଲେ, ହଁ ପ୍ରଭୁ, ଆପଣ ଜାଣନ୍ତି ମୁଁ ଆପଣଙ୍କୁ ଭଲ ପାଏ। ଯୀଶୁ ତାଙ୍କୁ କହିଲେ, ମୋ ମେଷମାନଙ୍କର ତତ୍ତ୍ୱ ନିଅ। ଯୀଶୁ ସିମୋନଙ୍କୁ ତୃତୀୟ ଥର ପଚାରିଲେ, ଜୋହନଙ୍କ ପୁତ୍ର ସିମୋନ, ତୁମେ ମୋତେ ସ୍ନେହ କରୁଛ? ଏଥିରେ ପିତର ଦୁଃଖିତ ହେଲେ, କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, ତୁମେ ମୋତେ ସ୍ନେହ କରୁଛ? ସେ କହିଲେ, ପ୍ରଭୁ, ଆପଣ ସବୁ ଜାଣନ୍ତି, ମୁଁ ଯେ ଆପଣଙ୍କୁ ସ୍ନେହ କରେ ଆପଣ ତାହା ଜାଣନ୍ତି। ଯୀଶୁ ତାଙ୍କୁ କହିଲେ, ମୋର ମେଷମାନଙ୍କର ଯତ୍ନ ନିଅ। ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲିଯାଉଥିଲ, କିନ୍ତୁ ତୁମେ ବୃଦ୍ଧ ହେଲେ କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ। ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନୁତ କରିବେ। ତାପରେ ଯୀଶୁ ପିତରଙ୍କୁ କହିଲେ, ମୋ ପଛେ ପଛେ ଆସ। ପିତର ବୁଲିପଡ଼ି ପଛରେ ଯୀଶୁଙ୍କ ପ୍ରିୟ ଶିଷ୍ୟଙ୍କୁ ଦେଖିଲେ। ଏହି ଶିଷ୍ୟଟି ଦିନେ ଯୀଶୁଙ୍କ ଉପରକୁ ଆଉଜି ପଡ଼ି ପଚାରିଥିଲା, ପ୍ରଭୁ, ଆପଣଙ୍କ ପ୍ରତି କିଏ ବିଶ୍ୱାସଘାତକତା କରିବ? ପିତର ସେହି ଶିଷ୍ୟକୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହା ବିଷୟରେ ଆପଣ କ'ଣ କହୁଛନ୍ତି? ଯୀଶୁ ଉତ୍ତର ଦେଲେ, ଯଦି ମୁଁ ଇଚ୍ଛା କରେ ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ, ସେଥିରେ ତୁମର କ'ଣ ଅଛି? ତୁମେ ମୋର ଅନୁଗମନ କର। ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବେ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହିନଥିଲେ। ସେ କେବଳ କହିଥିଲେ, ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ'ଣ ଅଛି? ଏହି ସମସ୍ତ ବିଷୟ ସେହି ଶିଷ୍ୟ କହିଯାଇଛନ୍ତି। ଏସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ ସେ ଯାହା କହିଛନ୍ତି ତାହା ସବୁ ସତ୍ୟ। ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି, କିନ୍ତୁ ମୋ ବିଚାରରେ ସେସବୁ ଜଣେ ଲେଖି ବସିଲେ ଯେତେ ପୁସ୍ତକ ଲେଖାଯିବ ସେସବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।